ଅମୃତା ନାୟକ ତେବେ ଆଜି ସୁଶ୍ରୀ ଏଣ୍ଟରଟେନମେଣ୍ଟ ପାଇଁ ଗୋଟେ ବହୁତ ସୁନ୍ଦର ଗୀତ ଆମେ ରେକର୍ଡ କଲୁ ଫାଇନ୍ ଟ୍ୟୁନିଂ ଷ୍ଟୁଡିଓରେ। ବହୁତ ସୁନ୍ଦର ଭାବେ ଗୀତଟିକୁ କମ୍ପୋଜ କରିଛନ୍ତି କୁମାର ତାପସ, ଆଉ ଗୀତଟିକୁ ଲେଖିଛନ୍ତି ମିଲନ ମହାପାତ୍ର। ଶ୍ରୀକାନ୍ତ କୁମାର ପ୍ରଡ୍ୟୁସର ହେଉଛନ୍ତି ଏହି ସୁନ୍ଦର ଗୀତଟିର। ଆଉ ଏଇ ଗୀତଟି ନିଶ୍ଚୟ ଭଲ ଲାଗିବ ବୋଲି ଆପଣଙ୍କୁ ଆମର ଆଶା ଓ ବିଶ୍ୱାସ। ତେବେ ଯଦି ଭଲ ଲାଗିଲା ଗୀତଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସୁଶ୍ରୀ ଏଣ୍ଟରଟେନମେଣ୍ଟ ୟୁଟ୍ୟୁବ ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ କରନ୍ତୁ। ନମସ୍କାର।